वंशागणपतुर्भ्य कृपा सिंधु पावनेभ्यो वैष्णवभ्यो नमो नमः। हरे कृष्ण। अजय में श्रीमद्भागवत दशम स्कंद 11 अध्याय 31 एवं 32 श्लोक दृष्टि पाठ करिबा। ता पूर्व आम जो आलोचना करथिले एटा 28 नंबर श्लोक पर्यंत आलोचना करथिले। 29 एवं 30 रे कौन से भावार्थ नथिला, तेणु आम ये दुटी श्लोक नहींचे। ଆମେ ସେଦିନ ଯେଉଁ ଆଲୋଚନା କରିଥିଲେ ଏ 28 ନମ୍ବର ଶ୍ଳୋକ, ଇଏ ହେଉଛି କ'ଣ? ବନଂ ବୃନ୍ଦାବନଂ ନାମ ପଶବ୍ୟମ ନବକାନନମ ଗୋପ ଗୋପୀ ଗବାଂସେବ୍ୟମ ପୁଣ୍ୟାଦି ତୃଣ ତୃଣ ବିରୁଦ୍ଧମ। ତେଣୁ ଆମେ ଆଲୋଚନା କରିଥିଲେ କିଭଳି ଭାବରେ ଏଇ ଯେଉଁ ଗୋକୁଳରେ ଯେଉଁ ଅନ୍ତିମ ଲୀଳା ଭଗବାନ ଥିଲା, ସେଇଟା ହେଉଛି ଜାମଳାର୍ଜୁନକୁ ଭଞ୍ଜନ କରିଥିଲେ। ତେଣୁ ଜାମଳାର୍ଜୁନ ଭଞ୍ଜନ ପରେ ଗୋକୁଳବାସୀ ମାନେ ଗୋଟେ ଇଷ୍ଟ ଗୋଷ୍ଠୀ କରିକିରି ଏଇଟାକୁ ନିର୍ଣ୍ଣୟ କଲେ। ନନ୍ଦଙ୍କର ସାନ ଭାଇ ବଡ଼ ଭାଇ ଉପାନନ୍ଦ ସେଇ ପରାମର୍ଶ ଦେଲେ ଯେ ଆମେ ଏଇ ସ୍ଥାନ ତ୍ୟାଗ କରିକିରି ଆଉ ଗୋଟେ ସ୍ଥାନକୁ ଯିବା। କେଉଁ ସ୍ଥାନକୁ ଯିବା? ନା ବୃନ୍ଦାବନକୁ ଯିବା। ବନଂ ବୃନ୍ଦାବନ ନାମ ପଶବ୍ୟମ ନବକାନନମ ଗୋପ ଗୋପୀ ଗବାଂ ସେବ୍ୟମ ପୁଣ୍ୟାଦ୍ରି ତୃଣ ବିରୁଦ୍ଧମ। ଏଇ ଶ୍ଳୋକଟି ଆମେ ସେଦିନ ଆଲୋଚନା କରିଥିଲେ। ଏ ବୃନ୍ଦାବନକୁ ଯିବା ପାଇଁ ସ୍ଥିର କଲେ। ତେଣୁ ତାପର ଶ୍ଳୋକରେ କୁହାଯାଉଛି, ତତ୍ରାଦୈବ ଯାସ୍ୟାମ ଶକଟାନ ଯୁକ୍ତଂ ମା ଚିରମ ଗୋଦନାନି ଅଗ୍ରତୁ ଯାଆନ୍ତୁ ଭବତାଂ ଯଦି ରୋଚତେ। ଏଇ କହିଲେ ଉପାନନ୍ଦ କହିଲେ, ତତ୍ରାଦୈବ ଯାସ୍ୟାମ, ତେଣୁ ଆମେ ସେଇଠିକି ଯିବା। ସେଇଠିକି କହିଲେ କୋଉଠିକି? ନା ବୃନ୍ଦାବନକୁ। କେମିତି ଯିବା? ନା ଶକଟାନ ଯୁକ୍ତଂ ମା ଚିର, ଚକଟ ସହିତ ଜିନିଷପତ୍ର ସବୁ ରଖିକିରି ଆମେ ଯିବା। ଆଉ ଡେରି କରିବାନି, ମା ଚିର ଡେରି କରିବା ନାହିଁ। ତେଣୁ ଗୋଧନାନି ଅଗ୍ରତୁ ଯାଆନ୍ତୁ। ଗୋ ଗୋ ହଉଛି ଧନ, ଗାଭୀ ହଉଛି ଧନ, ପ୍ରକୃତ ଧନ ହଉଛି ଗାଭୀ, ଗୋଧନ ବୋଲି କୁହାଯାଉଛି। କିନ୍ତୁ ଲୋକମାନେ ସେଇଟା ଜାଣନ୍ତି ନାହିଁ। ଲୋକମାନେ ଭାବୁଛନ୍ତି ଏଇ ଯେଉଁ କାଗଜ ରହିଛି, ଟଙ୍କା ରହିଛି, ଏଇଟା ଧନ ବୋଲି ଭାବନ୍ତି, ବା ସୁନା ରୂପା ଇତ୍ୟାଦି ଏଇଟା ଧନ ବୋଲି ଭାବନ୍ତି। କିନ୍ତୁ ଗାଭୀ ମଧ୍ୟ ଗୋଟେ ଧନ, ସେଇଟାକୁ ଲୋକମାନେ ଜାଣନ୍ତି ନାହିଁ। ତେଣୁ ଗୋହତ୍ୟା କରୁଛନ୍ତି, ଧନକୁ ନଷ୍ଟ କରୁଛନ୍ତି, ଗୋହତ୍ୟା। ଗୋଧନାନି ଅଗ୍ରତୁ ଯାଆନ୍ତୁ, ତାଙ୍କୁ ସେମାନେ ଆଗରେ ଯାଆନ୍ତୁ, ଏବଂ ଭଗବତାଙ୍କ ଯଦି ରୋଚତେ, ତମକୁ ଯଦି ଏଇଟା ଠିକ ଲାଗେ ତାହେଲେ ଏଇଟା କରିବା। ଏଇଭଳି ଭାବରେ ସେ କହୁନାହାନ୍ତି, ତମେ ସବୁ କର ଏଇଟାକୁ, ତମକୁ କରିବାକୁ ପଡ଼ିବ, ଏଭଳି ଭାବରେ କହୁନାହାନ୍ତି। ବହୁତ କ'ଣ ବିନୟ ସହକାର କହୁଛନ୍ତି, ଯଦି ତମକୁ ସେଟା ଭାବୁଛି ଠିକ ବୋଲି ଭାବୁଛନ୍ତି, ଭାବୁଛ ଲାଗୁଛି, ତାହେଲେ ଯିବା, ଡେରି କରିବା ନାହିଁ। ତେଣୁ ତତ୍ ଶ୍ରୁତୈକ ଏକ ଧିଓ ଗୋପା ସାଧୁ ସାଧୁ ଇତିବା ଦିନ। ଏଇଟାକୁ ଶୁଣିକିରି ତତ୍ ଶ୍ରୁତା କ'ଣ ଏକ ଧିଓ, ସମସ୍ତଙ୍କର ବୁଦ୍ଧି ଏକ ରହିଛି। ବୁଦ୍ଧି ଏକ ମାନେ ଭଗବାନ ପାଖରେ, କୃଷ୍ଣଙ୍କ ପାଖରେ ମନଟି ଲାଗିଛି, ବୁଦ୍ଧି ଲାଗିଛି। ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ଭକ୍ତି ଯୋଗ, ଏଇ ଭକ୍ତି ଯୋଗ ହଉଛି ସବୁଠୁ ଶ୍ରେଷ୍ଠ। ତେଣୁ ଏଇ ଭକ୍ତି ଯୋଗ ବିଷୟରେ ଯେତେବେଳେ କହୁଛନ୍ତି ଦ୍ୱାଦଶ ଅଧ୍ୟାୟରେ ଭଗବାନ, ସେତେବେଳେ କହୁଛନ୍ତି, ମୟି ଏବ ମନ ଆଦସ୍ତ ମୟି ବୁଦ୍ଧି ନିବେଶୟ ନିବେଶିଷ୍ୟସି ମୟି ଏବ ଅତି ଉର୍ଦ୍ଧ୍ୱ ନ ସଂଶୟ। ଏଇଟା ହଉଛି ଶ୍ରେଷ୍ଠ ସ୍ତର, ଭକ୍ତିର ଶ୍ରେଷ୍ଠ ସ୍ତର କିଭଳି ଭାବରେ, ମୟି ଏବ ମନ ଆଦସ୍ତ ମୟି ଏବ ଭଗବାନ ପାଖରେ ମନକୁ ଲଗେଇକିରି, ଏବଂ ବୁଦ୍ଧି ମଧ୍ୟ ଲଗେଇକି, ମନ ଏବଂ ବୁଦ୍ଧି, ମୟି ଏବ ମନ ଆଦସ୍ତ ମୟି ବୁଦ୍ଧି ନିବେଶ ନିବେଶିଷ ମୟି ଏବ। ଏଇଭଳି ଭାବରେ ଯଦି ଭଗବାନଙ୍କ ସହିତ ଯୁକ୍ତ ହବା, ତାର ଅତ ଉର୍ଦ୍ଧ୍ୱ ନ ସଂଶୟ, ଆ ଉପରେ ଆଉ କିଛି ଅଧିକା କିଛି ନାହିଁ, ସେଥିରେ କୌଣସି ସନ୍ଦେହ କରିବା ଦରକାର ନାହିଁ। ଏଇଟା ହଉଛି ଶ୍ରେଷ୍ଠ ସ୍ତର। ଆଜି ଏମାନେ ମଧ୍ୟ ଗୋକୁଳବାସୀ ମାନେ ଏକ ଦିଅ, ତାଙ୍କର ବୁଦ୍ଧି ଏକ, ସମସ୍ତଙ୍କର ବୁଦ୍ଧି କୃଷ୍ଣଙ୍କ ପାଖରେ ଲାଗିଛି। ତେଣୁ ଗୋପା ସାଧୁ ସାଧୁ ଇଥିବା ଦିନ, ଗୋପମାନେ ଗୋବଚନ କୁହାଯାଉଛି, ବହୁ ସମସ୍ତ ଗୋପମାନେ ସବୁ ଏକାଠି ହେଇଥିଲେ, ସେମାନେ ସବୁ ଶୁଣିକିରି ସାଧୁ ସାଧୁ ଏଇଭଳି ଭାବରେ କହିଲେ। ବହୁତ ଠିକ କଥା, ବହୁତ ଠିକ କଥା, ଏଟାକୁ ସାଧୁ ସାଧୁ ବୋଲି କୁହାଯାଏ। ସାଧୁମାନଙ୍କର ବାକ୍ୟକୁ ବୁଝିବାକୁ ପଡିବ, କିଭଳି ଭାବରେ ସାଧୁମାନେ କଥା କୁହନ୍ତି, ଏମାନେ ସବୁ ସାଧୁ ରହିଛି। କ'ଣ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ ପଚାରିଛନ୍ତି, ସାଧୁମାନେ କିଏ? स्थित प्रज्ञ सका भाषा समाधि केशव स्थित किम प्रभाषित किम आशित ब्रजत किम। जो मैंने कौन स्थित प्रज्ञ जो मान को बुद्धि स्थिर हो जाए आउ एपट सेपट हो ना आपरे आउ किछ अच्छी आपरे आउ किछ अच्छी आपरे आउ किछ अच्छी ना स्थित प्रज्ञ स्थिर हो जाए प्रज्ञा तर बुद्धि तर कि भाव भाषा स्थित प्रज्ञ सका भाषा समाधि तो से केशव तर समाधि बस से मैंने को भी ध्यान कर स्थित दी किम प्रभाषित कि भाव से कथा कहती एवं किम आशित प्रजित किमती बसंती केमी चलती तर रही साधु कहले जना पड़ो तर लक्षण सब रही साधुर लक्षण भगवद गीतार अनेक स्थान कई अर्जुन पचार तेणु ये प्रश्न उत्तर भगवान कहे आम कह कथा ये मैंने सब साधु तेणु से मैंने कि भाव कथा को अभिनंदन कले ना साधु साधु इति बाहन बहुत ठीक कथा बहुत सुंदर बहुत कथा बहुत सुंदर ये भाव अभिनंदन जनइले तेणु ब्रजान स्वान स्वान समाज उज्ज्य जजु रूढ़ परिच्छदा तेणु ब्रजान स्वान स्वान समाज उज्ज्य तेणु ब्रजान कहले गाभी मान को एकत्र करी जजु समान चल प्रस्थान कले जजु कौटे रूढ़ परिच्छदा कहले जिते सब परिच्छेद रही सामग्री सब रही चकट स्थापन कर घर कितने जिन सब रही आम जो घर सिफ्ट करे ट्रांसपोर्ट को डकोचे ये सब रही तांकर दरकार नहीं कहा उपरे निर्भर ये हूँ आम कौन वेद वेदर जो रही वैदिक संस्कृति वैदिक संस्कृति हमारी भाव से मैंने आत्मनिर्भरशील क्या अपेक्षा करने को पड़ब ना ये जावा कौट ट्रांसपोर्ट मगे कौन करवा ना भगवान ये भगवान जो बड़े सब ये तो आम खाली ये गोकुल वृंदावन गले कि भगवान जो मथुरा लीला करेंगे 18 वर्ष पर भगवान जो चिंता करेंगे मथुरु जावाई कि द्वारका मथुरार द्वारका जावाई जो चाहिए से कौन करेंगे ये हूँ ग्राम्य सभ्यता गोकुल जो सभ्यता ये ग्राम्य सभ्यता जे कही जे दार्शनिक कही विलेजेस आर मेड बाय गॉड टाउन्स आर मेड बाय ह्यूमन बीइंग्स ग्राम्यटा हूँ भगवान द्वारा निर्मित होती एवं सहर हूँ मनुष्य मान द्वारा निर्मित होती तेणु जहा भगवान से न सहर थे नगर थे ग्राम्य और नगर भितर तफात कौन जन महाराज जन आचार्य कहते ग्राम्य कहले कौन से दुकान बजार ना कि सहर कहले दुकान बजार रही ये तफात हूँ यहाँ तेणु भगवान जो मथुरा द्वारका जी कि भाव जीवे सी भगवान से अलौकिक कार्य करें राति शोले जमी आम देखु पाश्चात्य जगत वर्षक दुई थर समय परिवर्तन हुए गोटे घंटा बढ़े गोटे गोटे कमे से भाव राति अधरे कौन कले भगवान सब नहींगले द्वारका भगवान जोग शक्ति बल ए मथुरावासी मैंने सयन करते मथुरा रात अधरे मान रोशयन करते पर सका जो उठिले से आश्चर्य हो गले ये कौ स्थान कौ स्थान जापारे ना से द्वारका आस पहुंची गले समस्त आसभाव किसी दरकार पड़ा तो नापाई कहीं सब प्रकार सामान सामान सब रही जहा दरकार सब रही सब हूँ कौन दिव्य भगवान सब किसी दिव्य तेणु से मैंने पर जानी ये द्वारका कारण द्वारका कहले नगर रे जो विभिन्न एंट्रांस रे बहुत सुंदर सुंदर गेट सब रही था सब लिखा है तो द्वारका वेलकम टू द्वारका यहाँ देखिए जानी ये हूँ द्वारका भगवान जीवा पूर्व कृष्ण बलराम जीवा पूर्व आग पठेदे मथुरावासी मान को सी पठेदे भगवान से कमी गले ना जरासंध को जो आसी 18 थर आक्रमण करने 23 अक्षुणी सैन्य सहित भगवान ता पूर्व कालजवन को हत्या करेले कालजवन 3 कोटी सैन्य आणिक आसी ଏବଂ କାଳ ଯବନର ଏଭଳି ଶକ୍ତି ଥିଲା ଯିଏ ତା ସହିତ ଯୁଦ୍ଧ କରିବ ତାର ଅଧା ଶକ୍ତି ତାଙ୍କ ପାଖକୁ ପଳେଇବ, କାଳ ଯବନ ପାଖକୁ ପଳେଇବ। ତେଣୁ କେହି ତାକୁ ଜିତି ପାରୁନଥିଲେ। ତେଣୁ ସେ ଚିନ୍ତା କରୁଥିଲା ମୋର କିଏ ଉପଯୁକ୍ତ ଯୋଦ୍ଧା। ନାରଦ ମୁନି କହିଥିଲେ ବାସୁଦେବ ହଉଛନ୍ତି ତମର ଉପଯୁକ୍ତ ଯୋଦ୍ଧା। ତେଣୁ ସେ ମଥୁରା ଉପରେ ଆକ୍ରମଣ କରିବା ପାଇଁ ଆସିଥିଲା 3 କୋଟି ସୈନ୍ୟ ଆଣିକିରି। ଯୋଉ ସମୟରେ ଜରାସନ୍ଧ ଆସିବ ସେଇ ସମୟରେ ସେ ଆସିଥିଲା, ତା ପୂର୍ବରୁ ଆସିଥିଲା। ତେଣୁ ଭଗବାନ ତାକୁ ନେଇଗଲେ ମଥୁରାରୁ 40 ମାଇଲ ଦୂର ଯୋଉ ରହିଛି ଧବଳ ଗୁମ୍ଫା, ସେଇଠିକି ନେଇଗଲେ। ଏବଂ ସେଇଠି ଜଣେ ଶୟନ କରିଥିଲେ କିଏ, ମୁଚୁକୁନ୍ଦ। ସୁଖଂ ଶୟାନେ ନୀଳୟେ ନିଜେପି ନାମାନି ବିଷ୍ଣୁ ପ୍ରବଦନ୍ତି ମର୍ତ୍ତ୍ୟା ତେନେ ସୁତଂ ତନ୍ମୟତାଂ ବ୍ରଜନ୍ତି ଗୋବିନ୍ଦ ଦାମୋଦର ମାଧବେତି। ବିଲ୍ୱମଙ୍ଗଳ ଠାକୁର କହିଛନ୍ତି ସୁଖଂ ଶୟାନେ ନୀଳୟେ ନିଜେପି, ନିଜର ଗୃହରେ ସୁଖରେ ଶୟନ କରିଥିଲେ ମଧ୍ୟ ଯଦିଓ ନାମାନି କୃଷ୍ଣ ପ୍ରବଦନ୍ତି ମର୍ତ୍ତ୍ୟା, ଶୟଗିରି ମଧ୍ୟ ଯଦି ଭଗବାନ କୃଷ୍ଣଙ୍କର ନାମକୁ ଗାନ କରନ୍ତି ତାହେଲେ ତେ ନିଶ୍ଚିତ ତନ୍ମୟ ତାଙ୍କ ରହନ୍ତି, ନିଶ୍ଚିନ୍ତ ଭାବରେ ସେମାନେ ତନ୍ମୟ ହେଇଯିବେ, ଭଗବାନଙ୍କୁ ସହିତ ଯୁକ୍ତ ହେଇଯିବେ। ଗୋବିନ୍ଦ ଦାମୋଦର ମାଧବ ଏତି, ଇଏ ଯେ ମୁଚୁକୁନ୍ଦ ଶୟନ କରିଛନ୍ତି, ମୁଚୁକୁନ୍ଦ ହଉଛନ୍ତି କାହା ପୁତ୍ର, ମାନ୍ଧାନ ପୁତ୍ର। ଇଏ ହଉଛନ୍ତି କୋଉ ବଂଶରେ ଆସନ୍ତି, ସୂର୍ଯ୍ୟ ବଂଶରେ। ମୁଚୁକୁନ୍ଦ ମୁଚୁକୁନ୍ଦ ସୂର୍ଯ୍ୟ ବଂଶ ନା କୋଉ ବଂଶ, ତାଙ୍କର ଯୋଉ ମାନ୍ଧାନ ତାଙ୍କର ଯୋଉ 50 କନ୍ୟାଙ୍କୁ ବିବାହ କରିଥିଲେ କିଏ ନା, ସେ ବିବାହ କରିଥିଲେ ସୌଭରୀ ମୃଷି। ଏସବୁ କଥା ଆସିବ ବୃନ୍ଦାବନ ଲୀଳାରେ। ଇଏ କଣ, ଇଏ ଆସୁଛନ୍ତି ଚନ୍ଦ୍ରବଂଶରେ, ସୌଭରୀ ଯମୁନା କଥା ଆସୁଛି, ଭଗବାନ କୃଷ୍ଣଙ୍କ କଥା ଆସୁଛି। ତେଣୁ ଏହିଭଳି ଭାବରେ ଯୋଉ ରହିଛନ୍ତି କଣ ମୁଚୁକୁନ୍ଦ ଶୟନ କରିଥିଲେ, ସେଇଠି ଧବଳ ଗୁମ୍ଫାରେ ଶୟନ କରିଥିଲେ। କାହିଁକି ନା ସେ ଦେବତା ମାନଙ୍କ ସହିତ ମିଶି ଅସୁର ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି କ୍ଳାନ୍ତ ହେଇଯାଇଥିଲେ। ତେଣୁ ଦେବତା ମାନେ ଯେତେବେଳେ ପଚାରିଲେ ଆପଣ କଣ ଚାହୁଁଛନ୍ତି, କଣ ଚାହୁଁଛନ୍ତି ଆପଣ ବର, ଆମଠୁ କିଛି ଗ୍ରହଣ କରନ୍ତୁ। ତେଣୁ ସେ ଚାହୁଁଥିଲେ ଟିକେ ବିଶ୍ରାମ ନେବା ପାଇଁ, କିନ୍ତୁ ଯଦି ପୁଣି ଅସୁର ମାନେ ଆକ୍ରମଣ କରିବେ ପୁଣି ସେମାନେ ଦେବତା ମାନେ ତାଙ୍କୁ କହିବେ ଆସନ୍ତୁ ମହାରାଜ, ବର୍ତ୍ତମାନ ଯୁଦ୍ଧ ପୁଣି ଆରମ୍ଭ ହେଇଗଲା, ଯେମିତି ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେଇଯାଇଛି ରଷିଆ ଏବଂ ୟୁକ୍ରେନ ଭିତରେ। ଏ ଯୁଦ୍ଧ ଭୌତିକ ଜଗତରେ ଯୁଦ୍ଧ ସବୁବେଳେ ପାଇଁ ରହିଛି। ତେଣୁ ଏଇଭଳି ଭାବରେ ସେ ସେଥିପାଇଁ କହିଲେ ମୁଁ ଏଭଳି ଭାବରେ ଶୟନ କରିବି ଯେ ମୋତେ କେହି ଡିଷ୍ଟର୍ବ କରିବେ ନାହିଁ, ଯଦି କିଏ ଡିଷ୍ଟର୍ବ କରିବ ତାହେଲେ ସେ ମୁଁ ତାଙ୍କୁ ଧ୍ୱଂସ କରିଦେବି, ମୋ ଚକ୍ଷୁ ଖୋଲିଦେଲେ ସେ ଧ୍ୱଂସ ହେଇଯିବ। ଭଗବାନ ସବୁ ଜାଣନ୍ତି, ଇଏ ଯୋଉ ଶୟନ କରିଥିଲେ ସେ ଧବଳ ଗୁମ୍ଫାରେ କେତେ ସମୟ ଧରିକି ଶୟନ କରିଥିଲେ, କେତେ ଘଣ୍ଟା, ଘଣ୍ଟା କଣ, ମିନିଟ୍ କଣ, ସେକେଣ୍ଡ କଣ, ସେ ଦିନ କଣ, ବର୍ଷ କଣ, ମାସ କଣ, ଯୁଗ କଣ, 27 ଦିବ୍ୟ ଯୁଗ ଧରି ସେ ଶୟନ କରିଥିଲେ। ଏଇ ଯୋଉ ରହିଛି ଏଇ ଯୋଉ ବୈବସତ ମାନଙ୍କର ଏଇ ମାନଙ୍କର ସମୟର କଥା, 27 ଦିବ୍ୟ ଯୁଗ ଧରି ଶୟନ କରିଥିଲେ। ତେଣୁ ଏଇ ତାପରେ 28ତମ ଦିବ୍ୟ ଯୁଗରେ ଭଗବାନ ଯୋଉ ଆସିଲେ ସେଇ ଦ୍ୱାପରର ଘଟଣା, 27 ଦିବ୍ୟ ଯୁଗ ଧରି ସେ ଶୟନ କରିଥିଲେ। ଆମେ ଚିନ୍ତା କରିପାରିବାନି, କୋଟି କୋଟି ବର୍ଷ, ଗୋଟିଏ ଦିବ୍ୟ ଯୁଗ ହଉଛି 43,20,000 ବର୍ଷ, ତାକୁ 27ରେ ଗୁଣେଇଲେ ଯେତିକି ହବ ସେତିକି ବର୍ଷ ସେ ଶୟନ କରିଥିଲେ, ଏ ଦେବତା ମାନେ ତାଙ୍କୁ ଦେଇଥିଲେ, ବର ଦେଇଥିଲେ। ଭଗବାନ ଏଇଟା ଜାଣନ୍ତି, ଭଗବାନ ବର୍ତ୍ତମାନ ମଧ୍ୟ ଏଭଳି ଭାବରେ ସବୁ ବ୍ୟକ୍ତି ଅଛନ୍ତି ଆମେ ଜାଣିନେ, ଏ କଳିଯୁଗ ଧ୍ୱଂସ ହେଇଗଲେ ସତ୍ୟଯୁଗରେ ସେମାନେ ସବୁ ତାଙ୍କର ବଂଶ ଆରମ୍ଭ କରିବେ, ସୂର୍ଯ୍ୟ ବଂଶ ଆରମ୍ଭ ହବ, ଚନ୍ଦ୍ର ବଂଶ ଆରମ୍ଭ ହବ, ସେମାନେ ସବୁ କଳାପ ଗ୍ରାମରେ ବର୍ତ୍ତମାନ ମଧ୍ୟ ରହିଛନ୍ତି, ହିମାଳୟ ପାଦ ଦେଶରେ ସବୁ ରହିଛନ୍ତି, ସେମାନେ ସବୁ ରହିଛନ୍ତି, ଭାଗବତରେ ସେଇଟା ବର୍ଣ୍ଣନା କରାଯାଇଛି। ଏଭଳି ସବୁ ବହୁତ ଘଟଣା ରହିଛି ଯୋଉଟାକୁ ଆମେ ବୁଝିପାରିବା ନାହିଁ, ଅଲୌକିକ ଘଟଣା ଦିବ୍ୟ ସବୁ ଏଇସବୁ, କିନ୍ତୁ ଭଗବାନ ଏସବୁ କରିପାରିବେ। ତେଣୁ ସେ ଧବଳ ଗୁମ୍ଫାକୁ ଯୋଉ ନେଇଗଲେ, ଇଏ ଭଗବାନ ଧାଇଁ ଧାଇଁ ପଳେଇଗଲେ ସେଠି ସବୁ ତାକୁ ସେ ଯୋଉ ଶୟନ କରିଥିଲେ ମୁଚୁକୁନ୍ଦ, ତାଙ୍କର ନିଜର ଉତ୍ତରଟାକୁ ଘୋଡ଼େଇ ଦେଇକିରି ସେ ଲୁଚିଗଲେ। ତେଣୁ ଇଏ ଯୋଉ କାଳ ଯବନ ଆସିଥିଲା ଧାଇଁ 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 ଧାଇଁକିରି ପୁରା ହାଲିଆ ହେଇଯାଇଛି, ସେ ବହୁତ କ୍ରୋଧ ଆସୁଛି, ହତ୍ୟା କରିଦେବ ଏଇଭଳି ଭାବେ ଚିନ୍ତା କରୁଛି। ତେଣୁ ଯେତେବେଳେ ଦେଖିଲା ଇଏ ବୋଧେ ଶୋଇପଡ଼ିଛନ୍ତି, ଯଦିଓ ଭଗବାନ ତାକୁ ଚତୁର୍ଭୁଜ ରୂପ ଦେଖେଇଥିଲେ କିନ୍ତୁ ସେଠି ମୁଚୁକୁନ୍ଦଙ୍କର ଚତୁର୍ଭୁଜ ନଥିଲା, 2ଟି ଭୁଜ ଥିଲା। କିନ୍ତୁ ଆମର ଯୋଉ କୁହାଯାଇଛି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ କ୍ରୋଧାତ୍ ଭବତି ସମ୍ମୋହ, କ୍ରୋଧରେ ମୋହ ଆସିକିରି ବୁଦ୍ଧି ନଷ୍ଟ ହେଇଯାଏ, ତାଙ୍କର ବୁଦ୍ଧି ମଧ୍ୟ ନଷ୍ଟ ହେଇଗଲା, ତେଣୁ ହଠାତ୍ ତାଙ୍କୁ ଗୋଟେ ଗୋଇଠା ମାରିଲେ, ପଦାଘାତ ଯେତେବେଳେ କଲେ ସେତେବେଳେ ତାଙ୍କ ନିଦ ଭାଙ୍ଗିଲା। 27 ଦିବ୍ୟ ଯୋଗ ଧରି ଶୟନ କରିଥିଲେ ମୁଚୁକୁନ୍ଦ, ଚକ୍ଷୁ ଖୋଲିଦେଲେ ଦେଖିଲା ସାଙ୍ଗେ ସାଙ୍ଗେ ଧ୍ୱଂସ ହେଇଗଲା। ଏସବୁ କଥା ରହିଛି, ଭଗବାନ ସେଠି ଆବିର୍ଭାବ ହେଇଗଲେ, ମୁଚୁକୁନ୍ଦକୁ ତାଙ୍କୁ ଆଶୀର୍ବାଦ କଲେ, ଏସବୁ କଥା ରହିଛି। କିନ୍ତୁ ଏଠିକି ଯେତେବେଳେ ଆସିଲେ, ଜରାସନ୍ଧ ପାଖକୁ ଆସିଲେ, ଏଇ 3 କୋଟି ସୈନ୍ୟଙ୍କୁ ହତ୍ୟା କଲେ ଭଗବାନ, 3 କୋଟି ସୈନ୍ୟଙ୍କୁ ହତ୍ୟା କଲେ। କିନ୍ତୁ ଜରାସନ୍ଧ ଯେତେବେଳେ ଆସିଲା 18 ପୁଣି ସେ ଯୋଉ ସେ ମୃତ୍ୟୁ ସୈନ୍ୟମାନଙ୍କର ଯୋଉ ରହିଛି ସବୁ ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ସବୁ ଧାରଣ କରିଥିଲେ, ସେସବୁ ଏକଠା ଏକାଠି କରିକିରି ସବୁ ନଉଛନ୍ତି, ବିଭିନ୍ନ ଖଚର ଇତ୍ୟାଦି ଉପରେ ରଖିକି ଲଦିକି ନଉଛନ୍ତି। ଯାଉଥିଲା ବେଳେ ଜରାସନ୍ଧ ଆସି ପହଞ୍ଚିଗଲା 23 ପୁଣି ସୈନ୍ୟଙ୍କ ସହିତ, ତେଣୁ ଭଗବାନ ସେ ସବୁ ସ୍ୱର୍ଣ୍ଣ ଇତ୍ୟାଦି ଅଳଙ୍କାର ସବୁ ତ୍ୟାଗ କରିକି ଧାଇଁଲେ କୃଷ୍ଣ ବଳରାମ, ଆଉ ଅଳ୍ପ କେତେକ ସୈନ୍ୟ ଥିଲେ, ଅନ୍ୟମାନେ ସବୁ ପଠେଇ ଦେଇଥିଲେ ତା ପୂର୍ବରୁ, ତେଣୁ ସୈନ୍ୟ କଥା ଆଉ କୁହାଯାଇନି। ଆଉ କୃଷ୍ଣ ବଳରାମ 2 ଜଣ କେବଳ ଧାଉଁଛନ୍ତି, ଏବଂ ତାଙ୍କ ପଛରେ ଜରାସନ୍ଧ ଏବଂ ତାଙ୍କ ମନ୍ତ୍ରୀ ଇତ୍ୟାଦି ସୈନ୍ୟମାନଙ୍କ ସହିତ ରଥରେ ଧାଉଁଛନ୍ତି ଭଗବାନ ପଛରେ। ଭଗବାନ ଯାଉଛନ୍ତି ହାତ ପାଦରେ ଧାଉଁଛନ୍ତି, ଭଗବାନ ପାଦ ନ ସେ ଉପନିଷଦରେ ବର୍ଣ୍ଣନା କରାଯାଇଛି, ତାଙ୍କର ଅପାଣି ପାଦ, ତାଙ୍କର ପାଣି ନାହିଁ କି ହାତ ନାହିଁ କି ପାଦ ନାହିଁ, କି ତଥାପି ସେ ଧାଆନ୍ତି ଜବନଗ୍ରହିତା। ତାଙ୍କର ପାଣି ନଥିଲେ ମଧ୍ୟ, ହସ୍ତ ନଥିଲେ ମଧ୍ୟ ସେ ଗ୍ରହଣ କରିପାରନ୍ତି, ଏବଂ ତାଙ୍କର ପାଦ ନଥିଲେ ମଧ୍ୟ ସେ ବହୁତ ଦ୍ରୁତଗାମୀ ହେଇପାରିବେ, ବହୁତ ଦ୍ରୁତ ବେଗରେ ଯାଇପାରିବେ ଭଗବାନ, କି ଭଗବାନଙ୍କ ଶକ୍ତି। ଏଇଟାକୁ ଜାଣିପାରିଲାନି ଜରାସନ୍ଧ, 18 ଥର ଆକ୍ରମଣ କରିଛି କିନ୍ତୁ ତଥାପି ଜାଣିପାରିଲାନି। 17 ଥର ସମସ୍ତ 23 ଅକୁଣି ସୈନ୍ୟକୁ ଭଗବାନ ହତ୍ୟା କରନ୍ତି, କିନ୍ତୁ ତଥାପି 18 ଥର ପାଇଁ ସେ ଆଶା ପ୍ରକାଶ କରି ଆସିଥିଲା, କାହିଁକିନା ତା ପୂର୍ବରୁ ସେ ବ୍ରାହ୍ମଣ ମାନଙ୍କୁ ସବୁ ଏଇ ବ୍ୟବସ୍ଥା କରିଥିଲା, ଭୋଜି ଭୋଜି ଦେଇକିରି ବ୍ରାହ୍ମଣ ମାନେ ଯେତେବେଳେ ଆଶୀର୍ବାଦ ଦେଲେ ତାଙ୍କୁ, କହିଲେ ବିଜୟୀ ଭବ, ସେତେବେଳେ ସେ କହିଲା ଏଥରକ ମୁଁ ଯାଉଛି କୃଷ୍ଣଙ୍କ ସହିତ ଯୁଦ୍ଧ କରିବା ପାଇଁ, ଯଦି ମୁଁ ବିଜୟ ଲାଭ ନ କରିବି ତାହେଲେ ତମକୁ ହତ୍ୟା କରିବି। ତେଣୁ ବ୍ରାହ୍ମଣ ମାନେ ତାଙ୍କୁ ଗୋଟେ ଦେଇଥିଲେ, ପତ୍ର ଦେଇଥିଲେ, ପ୍ରଭୁ ଆପଣଙ୍କର ଯଦି ଏଥରକ ବିଜୟ ଲାଭ ହବ ତାହେଲେ ଆମର ମୃତ୍ୟୁ, ଆପଣ ଯଦି ପରାଜୟ ଲାଭ କରିବେ ତ ଆମର ଜୀବନ ଧାରଣ କରିବେ, ଆପଣଙ୍କ ଇଚ୍ଛା। ଗୋ ବ୍ରାହ୍ମଣ ହିତା, ଯେଉଁଠି ବ୍ରାହ୍ମଣ କଥା ରହିଛି, ଗୋ ବ୍ରାହ୍ମଣ ଭଗବାନ ଦାବି ମାନଙ୍କୁ ଏବଂ ବ୍ରାହ୍ମଣ ମାନଙ୍କୁ ହିତ କରନ୍ତି ଭଗବାନ, ତେଣୁ ଏଠି ଗାଭୀ ଏବଂ ବ୍ରାହ୍ମଣ ମାନଙ୍କ କଥା କୁହାଯାଉଛି। ତେଣୁ ଏଇଭଳି ଭାବରେ ଭଗବାନ ଆଉ ଯୁଦ୍ଧ ନ କରିକି ପଳେଇଗଲେ, ପ୍ରବର୍ଷଣ ପର୍ବତ ରହିଛି ତା ଉପରୁ ଚଢ଼ିଗଲେ, ଏବଂ ଏ ଜରାସନ୍ଧ କଣ କଲା ନା ପ୍ରବର୍ଷଣ ପର୍ବତରେ ଚାରିପଟେ ଜାଳେଣୀ ସବୁ ଲଗେଇକିରି ନିଆଁ ଲଗେଇଦେଲେ। ଜରାସନ୍ଧ ଅସୁର, ଜରାସନ୍ଧ ଯଦିଓ ବିଷ୍ଣୁଙ୍କର ଭଜନ କରୁଥିଲେ ବା ବୈଷ୍ଣବ ବ୍ରାହ୍ମଣ ମାନଙ୍କୁ ଉପଯୁକ୍ତ ସମ୍ମାନ ଦଉଥିଲେ, କିନ୍ତୁ କୃଷ୍ଣଙ୍କୁ ମାନୁନଥିଲେ, କୃଷ୍ଣ ଯେ ଭଗବାନ ବୋଲି ସେ ଜାଣିପାରୁନଥିଲେ। ଚୈତନ୍ୟ ଚରିତ ଆମକୁ କୁହାଯାଇ ସେଇଭଳି ଭାବରେ ଯେଉଁମାନେ ଭଗବାନ କୃଷ୍ଣଙ୍କୁ ଭଗବାନ ବୋଲି ଭାବନ୍ତି ବା ବିଷ୍ଣୁଙ୍କୁ ଭଗବାନ ବୋଲି ଭାବନ୍ତି ଏବଂ ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, ସେମାନେ ମଧ୍ୟ ଅସୁର। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ଯୋଉ ସମୟ ଆସୁଛି ବର୍ତ୍ତମାନ ତାଙ୍କ ବିଷୟରେ ଆମେ କହିବା, ଚୈତନ୍ୟ ମହାପ୍ରଭୁ ମହାବଧାନ୍ୟ କୃଷ୍ଣ ପ୍ରେମ ପ୍ରଦାୟତେ, ସେ କୃଷ୍ଣଙ୍କୁ ପ୍ରଦାନ କରନ୍ତି, କୃଷ୍ଣ ପ୍ରେମକୁ ପ୍ରଦାନ କରନ୍ତି। ଯାହା ହଉ, ଏଇଭଳି ଭାବରେ ଭଗବାନ ପ୍ରବର୍ଷଣ ପର୍ବତ ଉପରୁ କୃଷ୍ଣ ଏବଂ ବଳରାମ ଗୋଟିଏ ଡିଆଁ ମାରିଲେ ଏବେ ଯାଇ ପହଞ୍ଚିଗଲେ, ଅନେକ ଯୋଜନ ଦୂର ଯୋଉ ରହିଛି ଦ୍ୱାରକା ସେଇଠି ପହଞ୍ଚିଗଲେ, ଭଗବାନ ଏଇଭଳି ଭାବେ ପ୍ରବେଶ କଲେ ଦ୍ୱାରକାରେ। ମଥୁରାବାସୀ ମାନଙ୍କୁ ବହୁତ ସହଜରେ ବହୁତ ସୁନ୍ଦର ଭାବରେ, କୌଣସି ଡିଷ୍ଟର୍ବାନ୍ସ ନାହିଁ, ଯାତ୍ରା କଲା ମାନେ କେତେ ପ୍ରକାର ଇନକନଭିନିଏନ୍ସ ରହିଛି, ଟ୍ରେନ ହଉ ବସ୍ରେ ହଉ ଗଲା ମାନେ କେତେ ପ୍ରକାର ଧା ଧାପଡ଼ ହେଇକି ଯିବାକୁ ପଡିବ, କେତେ କଷ୍ଟ ରହିଛି, କିନ୍ତୁ ଏମାନେ ବହୁତ ସହଜରେ ଯାଇ ପହଞ୍ଚିଗଲେ, ଶୋଇ ଶୋଇକିରି ପହଞ୍ଚିଗଲେ, ଏ ଭଗବାନଙ୍କର ଭଗବତା, ଏବଂ ନିଜେ ଗୋଟିଏ ଡିଆଁ ମାରିଲେ ଯାଇକି ପହଞ୍ଚିଲେ ଦ୍ୱାରକାରେ। ଏସବୁ ଦ୍ୱାରକାରେ ଭଗବାନଙ୍କର 100 ବର୍ଷ ଧରି ଲୀଳା ଚାଲିବ, ଏ ବର୍ତ୍ତମାନ ବୃନ୍ଦାବନ ଲୀଳା ଆମେ ଆଲୋଚନା କରୁଛେ। ତେଣୁ ଏଇଭଳି ଭାବରେ ଯୋଉ କଥା ରହିଛି ଭଗବାନ କ'ଣ ଏଇମାନେ ସବୁ ଗୋପବାଳ ଗୋପମାନେ ଏଇ ଯୋଉ ରହିଛନ୍ତି ଗୋକୁଳରେ, ଗୋକୁଳବାସୀ ମାନେ ସବୁ ବର୍ତ୍ତମାନ ଯାଉଛନ୍ତି ବୃନ୍ଦାବନକୁ। ତେଣୁ ବ୍ରଜାନ ଶ୍ୱାନ ଶ୍ୱାନ ସମାଯୁଜ୍ୟ, ତେଣୁ ଗାଭୀମାନଙ୍କୁ ନିଜ ନିଜ ଗାଭୀମାନଙ୍କୁ ଏଇ ଗୋଧନ, ଏଇ ଗୋଧନରୁ ଆସିଲା କଥା ଗୋଧନ, ପ୍ରକୃତରେ କୃଷି ଏବଂ ଗୋରକ୍ଷା ମାଧ୍ୟମରେ ଜଣଙ୍କର ପ୍ରକୃତ କ'ଣ ପ୍ରକୃତ ଧନୀ ବ୍ୟକ୍ତି ହେଇଯିବ। ভাগবত আমি শ্রবণ করছে কিভাবে ভাবে দশম স্কন্ধ পঞ্চম অধ্যায়ে আমি শুনেছি কিভাবে ভাবে নন্দ মহারাজ কিভাবে ভাবে ধনী ছিলেন। হ্যাঁ, যে কৃষ্ণকর জন্মরে তা পর দিন কৃষ্ণ যেদিন জন্ম হল তা পর দিন হচ্ছে নন্দ উৎসব। নন্দ উৎসবের নন্দ এভাবে ভাবে উৎসব করুলে গোকুলবাসী মানে এতে সব ধন সম্পত্তি সব সে নন্দ মহারাজ সব প্রদান করুলে দান করুলে জন সঞ্চয় করব। সেটি হাজার মুনি ঋষি মানে শ্রবণ করছেন, সেটি কার মনে আসব, কোশ্চিন আসব, মনের প্রশ্ন আসব যে নন্দ মহারাজ এই গাভী মান রাখি কেন এত ধন প্রাপ্ত হয়ে গেল না। সেটা সুখদেব গোস্বামী তার উত্তর দিয়েছেন কেন না, তথা ব্রজ সর্বসমৃদ্ধিমা তথা আরভ্য নন্দস্য ভগবান যেতবে আসিগলে গোকুলকু সেতবে নন্দ তত আরভ্য নন্দ নন্দর কন হল না ব্রজ সর্বসমৃদ্ধিমা ব্রজ বা গোকুল সবকিছু সমৃদ্ধি আসে পৌঁছি গেল। হরের নিবাস আত্মগুণে রমা ক্রীড়ন অভুন রূপ ভগবান হরি কৃষ্ণ রয়েছেন আত্মগুণ এই নিজ যোগ মায়ারে রয়েছেন সেটি, তেণু রমা কে লক্ষ্মী দেবী সেটি ক্রীড়ন সেটি সব ক্রীড়া করছেন, রমা দেবী আসিকি ব্রজবাসী মানক সেবা করছেন সেপাই। এটা যে গোপী মানে গোপী গীতের প্রথম শ্লোকরে কহিলে কেন কহিলে জয়তি তে দিকং জন্মনা ব্রজ শয়ত ইন্দিরা শাশ্বদত্রহি দৈত দেশতা দীক্ষুতাবকা তোই তুতা শুভ তং বিচিন্নতে। উনিশটি শ্লোক রয়েছেন একত্রিশ অধ্যায়ের গোপী গীত, ভগবান বিরহরে সে গীত গান করছেন। এই গীতর এতে মাহাত্ম্য রয়েছে, এই গীতকে যে শ্রবণ করবে উদ্ধব যে কি বৃহস্পতি শিষ্য সে কৌশল এটা ত্রিভুবন কু পবিত্র করেদব গোপী মান গীত এভাবে রয়েছে। এই জয়চিতে অধিকম কহিলে বৈকুণ্ঠ ঠার মধ্য এই বৃন্দাবন বা গোকুল তার অধিক জয় হব বা অধিক তার অধিকতা রয়েছে। কিভাবে ভাবে আচার্য মানে কৌশল বৈকুণ্ঠে লক্ষ্মী দেবী অন্য মানুষ দ্বারা সেবিত হচ্ছে, কিন্তু এই বৃন্দাবনে লক্ষ্মী দেবী গোকুল বৃন্দাবন বাসী মানুষ সেবা করতে, সেই এ ব্রজধামর আধিক্য রয়েছে, মাহাত্ম্য অধিক রয়েছে। তেমন এইভাবে ভাবে এইসব শ্লোকটি রয়েছেন। তেমন এটি যে কৃষ্ণ যে কৌশল এটু যাচ্ছেন, কৃষ্ণ যাচ্ছেন, কৃষ্ণ ছোট পিলা তিনি বর্ষর পিলা মাঙ্ক পাখে যশোদা এবং রোহিণী কোলের বসছেন, কৃষ্ণ বলরাম রহিকি যাচ্ছেন, বিভিন্ন কথা কৌশল গুরু ভিয়া কথা পূর্ব আমি শুনেলে না কেমি ভগবান গোপী মানে যেত কহিলে সে নৃত্য করুলে গোপী বি স্তবিত নৃত্যং ভগবান বাড়বত কচিত উদ্গায়তি কচিত মুগ্ধ কন তদবশ দারু যন্ত্রবৎ দারু কণ্ঠ নচা ভাবে ভগবান হয়ে যাইলে গোপী মান পাখে ব্রজবাসী মান পাখে। তেমন এইভাবে ভাবে ব্রজান হ্যাঁ এইটা কু ভগবত গীতার ভগবান কেছেন জন কিভাবে ভাবে ইকোনমিক ডেভেলপমেন্ট ইউজ ইকোনমিক্স ইকোনমিক্স ইন ভগবত গীতা আমি আমার ইস্কন বোলা ইউটুব অফিসিয়াল চ্যানেলে সেটু কে কিভাবে ভাবে ভগবত গীতার সব প্রকার জ্ঞান রয়েছে। হ্যাঁ ভগবত গীতার ফিজিক্স রয়েছে, কেমিস্ট্রি রয়েছে, ম্যাথমেটিক্স রয়েছে, হিস্ট্রি রয়েছে, জিওগ্রাফি রয়েছে, ইকোনমিক্স রয়েছে, সোশ্যাল সায়েন্স রয়েছে, কম্পুটর সায়েন্স সব সায়েন্স রয়েছে, সব সব কথা রয়েছে, সব জ্ঞান রয়েছে ভগবত গীতার। হ্যাঁ এ হচ্ছে ইকোনমিক্স ভগবত গীতা তৃতীয় অধ্যায়ে যে ভগবান কেছেন ইয়ে হচ্ছে ইকোনমিক্স। আজকাল বহুত অর্থনৈতিক নেতা মানে সব বিভিন্ন প্রকার অর্থনীতি প্রদান করছেন, আমার বিভিন্ন প্রকার প্ল্যানিং সব চালছে, কিন্তু সব ফেলি রয়েছে ভগবান যে অর্থনীতি দিয়েছেন সেটা হচ্ছে প্রকৃতরে আমার আমি সমৃদ্ধি লাভ করিবা। কৃষি গোরক্ষা বাণিজ্য ভগবত গীতার আগে গোটে শ্লোক কৌশল ভগবান যে অন্নাদ ভবতি ভূতানি পর্যনা ধন সম্ভব যজ্ঞাদ ভবতি পর্যন্য যজ্ঞ কর্ম সমুদ্ভব কর্ম ব্রহ্মদ্ভব বিধি ব্রহ্মাঙ্কের সমুদ্ভব তসমাৎ সর্বগত ব্রহ্ম নিত্য যজ্ঞ প্রতিষ্ঠিত। মনুষ্য মানকর যাহা আবশ্যকতা সেটা হচ্ছে অন্ন শস্য। হ্যাঁ অন্ন কেমিতে উৎপন্ন হব ନା ପର୍ଜନ ମାଧ୍ୟମରେ, ବୃଷ୍ଟି ମାଧ୍ୟମରେ। ବୃଷ୍ଟି କେମିତି ହବ ନା, ବୃଷ୍ଟି କେମିତି ହବ ନା, ଯଜ୍ଞ ମାଧ୍ୟମରେ। ଯଜ୍ଞ କେମିତି ହବ ନା, ଯଜ୍ଞ କର୍ମ ସବୁ ହବ, ଏ କର୍ମ ମାଧ୍ୟମରେ ଯଜ୍ଞ ହବ। କୋଉ କର୍ମ ନା, କର୍ମ ବ୍ରହ୍ମଦ୍ଭବ ବିଧି, ବେଦରେ ଏ କର୍ମ ବିଷୟରେ କୁହାଯାଇଛି। ତେଣୁ ବେଦ ସାଧାରଣତଃ ଲୋକମାନେ ବୁଝିପାରିବେ ନାହିଁ, ସେ କହିବେ ଆମେ ତ ବହୁତ ଶାସ୍ତ୍ର ପଢୁଛୁ ଆଉ ଇଏ ଗୋଟେ ବେଦ କଣ ଅଲଗା କଥା। ନା, ବେଦ ହଉଛି ଭଗବାନଙ୍କୁ ନିଶ୍ୱାସରୁ ଜାହାତ ହଉଛନ୍ତି, ବ୍ରହ୍ମ ଅକ୍ଷର ସମୁଦ୍ଭବ, ଭଗବାନ ଠାରୁ ବେଦ ଆସୁଛନ୍ତି। ତେଣୁ ଏଇଭଳି ଭାବରେ ଜଣେ ଜୀବନଯାପନ କରେ, ଜଣଙ୍କର ଅର୍ଥନୈତିକ ଅଭିବୃଦ୍ଧି ହବ। ସମସ୍ତେ କୃଷି, ଗୋରକ୍ଷା, ବାଣିଜ୍ୟ, ବୈଶ୍ୟମାନ କାର୍ଯ୍ୟ ହଉଛି ଏଇଟା। କୃଷି କରିବେ, ଗୋରକ୍ଷା ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରିବେ, ଏ ବୈଷ୍ଣମାନଙ୍କ କର୍ମ, ଆ ଦ୍ୱାରା ସେମାନେ ସମୃଦ୍ଧି ଲାଭ କରିବେ। ଇଏ ହଉଛି ଇତିହାସ, ଇଏ ହଉଛି ଅର୍ଥନୀତି, ଅର୍ଥନୀତି ଭଗବତ ଗୀତାରେ ଅର୍ଥନୀତି ଭଗବାନ କହିଛନ୍ତି। କିନ୍ତୁ ଆଜିକାଲି ଯୁଗରେ ଏଇଟାକୁ କେହି ଗ୍ରହଣ କରିବେ ନାହିଁ। ସେମାନେ କହିବେ କଣ ନା, ଆମର ଦରକାର ଫ୍ୟାକ୍ଟ୍ରି, ଦରକାର ଫ୍ୟାକ୍ଟ୍ରି ଦ୍ୱାରା ଆମର ଅର୍ଥନୈତିକ ଅଭିବୃଦ୍ଧି ହବ। ତେଣୁ ବିଭିନ୍ନ ପ୍ରକାର ଅସୁବିଧା ସବୁ ଆସୁଛି, ୱାର ଇତ୍ୟାଦି ସବୁ ଆରମ୍ଭ ହଉଛି, ବର୍ତ୍ତମାନ ୱାର ଆରମ୍ଭ ହେଇଯାଇଛି। ଭଗବାନଙ୍କୁ ନିୟମ ନ ମାନିଲେ ସବୁ ପ୍ରକାର ଅସୁବିଧା ଉପଦ୍ରବ ହବ। ଭଗବାନ ନିୟମ ମାନିକି ଯଦି ଜଣେ ଚଳିବ ତାହେଲେ ଜଣେ ଶାନ୍ତିରେ ରହିପାରିବ। ବ୍ରଜବାସୀ ମାନେ କିଭଳି ଶାନ୍ତିରେ ରହୁଛନ୍ତି, ବିଭିନ୍ନ ଉପଦ୍ରବ ସତ୍ତ୍ୱେ ସେମାନେ ଶାନ୍ତିରେ ରହୁଛନ୍ତି, କୃଷ୍ଣଙ୍କର ସହିତ ଯୁକ୍ତ ହେଇକିରି କିଛି ଆନନ୍ଦ ତାଙ୍କର ରହିଛି। ତେଣୁ ଏଇଭଳି ଭାବରେ ଭଗବତ ଗୀତାରେ ସବୁ ପ୍ରକାର ଜ୍ଞାନ ଦିଆଯାଇଛି, ଏବଂ ଆମେ ମଧ୍ୟ ଇସ୍କନ ବୁର୍ଲା ୟୁଟ୍ୟୁବ ଚ୍ୟାନେଲରେ, ଅଫିସିଆଲ ଚ୍ୟାନେଲରେ ସେସବୁ କହିଛେ, ଏଇସବୁ ରହିଛି ଆମର ୟୁଟ୍ୟୁବରେ, ସେସବୁ ଜ୍ଞାନ ରହିଛି, ଯେମାନେ ଚାହିଁବେ ଦେଖିପାରିବେ। ତେଣୁ ଏଠି କୁହାଯାଉଛି ଯେ ଭଗବାନ କଣ ନା, ଏଇ ଗାଭୀମାନେ ଯେ ଧନ, ଏଇ ବିଷୟରେ ଆମେ କହିବା ପାଇଁ ଏତେ କଥା ସବୁ କୁହାଗଲା। ଗାଭୀ ହଉଛନ୍ତି ପ୍ରକୃତ ଧନ, ହଉଛନ୍ତି ଗାଭୀ, କିନ୍ତୁ ଆଜିକାଲି ଯୁଗରେ ଲୋକମାନେ ସେଟା ଜାଣିପାରୁନାହାନ୍ତି। ଗାଭୀମାନଙ୍କୁ ହତ୍ୟା, ଗୋ ହତ୍ୟା କରାଯାଉଛି। ଆମର ସରକାରଙ୍କ ନିୟମ ଅନୁସାରେ କଣ ନା ନା ନା, ବର୍ତ୍ତମାନ ବାଘ ହଉଛି କଣ ଏଣ୍ଡେଞ୍ଜର୍ଡ ସ୍ପେସିସ୍, ରାଷ୍ଟ୍ରପଶୁ କରାଯାଇଛି। ଗାଭୀମାନଙ୍କୁ ରାଷ୍ଟ୍ରପଶୁ ନ କରିକିରି ଗାଭୀମାନଙ୍କୁ ରାଷ୍ଟ୍ରପଶୁ କରାଯାଇଛି। ଇଏ ହଉଛି ଧର୍ମର ଗ୍ଲାନି। ଭଗବାନଙ୍କ କଥା ଅନୁସାରେ ଯଦି ଆମେ ଜୀବନଯାପନ କରିବା ତାହେଲେ ସମସ୍ତେ ଆନନ୍ଦ ଲାଭ କରିପାରିବେ, ସମସ୍ତେ ଶାନ୍ତିରେ ରହିପାରିବେ, ନହେଲେ ଯୁଦ୍ଧ ଇତ୍ୟାଦି ହବ। ତେଣୁ ଭଗବାନ କହୁଛନ୍ତି ଗୋ ବ୍ରାହ୍ମଣ, ପ୍ରାଧାନ୍ୟ ଦେଇଛନ୍ତି ଭଗବାନ। ତେଣୁ ଏଠି ସବୁ କହୁଛନ୍ତି ପ୍ରଜାନ ସ୍ୱାନ ସମାଜ ଯଜୁ ରୂଢ ପରିଚ୍ଛେଦା। ତେଣୁ ଗାଭୀମାନ ଗୋଧନକୁ ରଖିକରି ସେମାନେ ବ୍ରଜାନ ସ୍ୱାନ ସମାଜ ଯଜୁ ରୂଢ ପରିଚ୍ଛେଦା, ତାଙ୍କର ଜିନିଷପତ୍ର ସବୁ ରଖିକରି କିଛି କ'ଣ, ତାଙ୍କ ବେଶୀ ଜିନିଷ ସିମ୍ପଲ ଲିଭିଂ ଏବଂ ଗଡ୍ ଥିଙ୍କିଂ, ଭଗବାନ ବିଷୟରେ ଚିନ୍ତା କରିବା। ହାଇ ଥିଙ୍କିଂ କହିଲେ ହାଇ ମାନେ କ'ଣ, ସ୍କାଇସ୍କ୍ରପର, ବହୁତ ଉଚ୍ଚା ମହଲ ହେଇଗଲେ ସେଟା ହଉଛି ହାଇ ଥିଙ୍କିଂ ନା। ହାଇ ମାନେ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ। ଭଗବତ ଗୀତାରେ ଭଗବାନ କହିଲେ ମୋ ଠାରୁ ଆଉ କିଛି ଉନ୍ନତ ହାଇ ଜିନିଷ ନା, ହାୟର ଜିନିଷ ନାହିଁ। କୋଉଠି କହିଲେ, ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ମତ ପରତର ନାନ୍ୟତ କିଞ୍ଚିତ ଅଛି ଧନଞ୍ଜୟ, ମୋ ଠାରୁ ଆଉ ଉନ୍ନତତର କିଛି ନାହିଁ, ବସ୍ତୁ ନାହିଁ ବା ସତ୍ୟ କିଛି ନାହିଁ। ତେଣୁ ସେମାନେ ସବୁବେଳେ କୃଷ୍ଣଙ୍କ ବିଷୟରେ ଆଲୋଚନା କରୁଥିଲେ, କିଛି ତାଙ୍କର ସେମାନେ ସୌଭାଗ୍ୟ ରହିଛି ଭଗବାନଙ୍କ ବିଷୟରେ ସବୁବେଳେ ସେମାନେ ସବୁ ତାଙ୍କରି ଲୀଳାରେ ମଗ୍ନ ହେଇକି ରହୁଥିଲେ। ତେଣୁ ବେଶୀ କିଛି ଯେତିକି ଆବଶ୍ୟକତା ସେତିକିରେ ସେମାନେ ଚଳୁଥିଲେ, ଆର୍ଟିଫିସିଆଲ ଲିଭିଂ ସେମାନେ ନଥିଲା, ସିମ୍ପଲ ଲିଭିଂ, ପ୍ଲେନ୍ ଥିଙ୍କିଂ, ଏଇଭଳି ଭାବରେ ସେମାନେ ଜୀବନଯାପନ କରୁଥିଲେ। ତେଣୁ ବ୍ରଜାନ ସ୍ୱାନ ସ୍ୱାନ ସାଙ୍ଗେ ସାଙ୍ଗେ ଚାଲିଲେ, ଆଉ ବହୁତ ସମୟ ଲାଗିଲା ତା ନୁହଁ, ବର୍ଷ ବହୁତ ଦିନ ଲାଗିଲା ସବୁ ଇଏ କରି ନା, ସାଙ୍ଗେ ସାଙ୍ଗେ ସବୁ ଜିନିଷ ପତ୍ର ଧରିଲେ, ରୂଢ଼ ପରିଚ୍ଛେଦା ସବୁ ସାମଗ୍ରୀ ସବୁ ଧରିକି ଯେତିକି ଦରକାର ଆବଶ୍ୟକ ସେତିକି ଚଳିବେ। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ ଆରମ୍ଭ କରୁଛନ୍ତି, ଭାଗବତ ଆରମ୍ଭରେ ଦ୍ୱିତୀୟ ସ୍କନ୍ଧରେ ଏ ଶ୍ଳୋକଟି କହିଛନ୍ତି, ପ୍ରକୃତରେ ଜୀବ ମନୁଷ୍ୟମାନଙ୍କର ଯେଉଁ ଆବଶ୍ୟକତା ରହିଛି ସେସବୁ ସେତିକି ଆବଶ୍ୟକତା ପୂରଣ କରିଦେଲେ ସେମାନେ ଆନନ୍ଦରେ ରହିପାରିବେ, ଭଗବାନଙ୍କ ବିଷୟରେ ଚିନ୍ତା କରିବେ। କିନ୍ତୁ ଆମର ଯେଉଁ ଆର୍ଟିଫିସିଆଲ ଲିଭିଂ କରୁଛେ, କୃତ୍ରିମ ଜୀବନଯାପନ କରୁଛେ, ତାହେଲେ ବହୁତ ଆବଶ୍ୟକତା ରହୁଛି, ସେଇଥିପାଇଁ କଣ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଇପାରୁନାହାନ୍ତି, ଶାନ୍ତି ପ୍ରାପ୍ତ ହେଇପାରୁନାହାନ୍ତି। ସୁଖଦେବ ଗୋସ୍ୱାମୀ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି ଯେ ମନୁଷ୍ୟର ଯେଉଁ ଆବଶ୍ୟକତା ରହିଛି କଣ, ସେ କହୁଛନ୍ତି ଯେ ଚିରାଣି କିଂ ପଥି ନ ସନ୍ତି ଦିଶନ୍ତି ଭିକ୍ଷା ନୈବାଙ୍ଗି ପା ପରଭୂତ ସରିତୋପି ଅସୁସନ୍ ରୁଦ୍ଧା ଗୁହା କିମ୍ ଅଜିତବତୀ ନୋପସନ୍ନା କସ୍ମାତ୍ ଭଜନ୍ତି କବୟୋ ଧନୁ ଦୁର୍ବନ୍ଧ ଧାର। ବିଶେଷ ଭାବରେ ସନ୍ନ୍ୟାସୀ ମାନଙ୍କ ପାଇଁ ଏଇ ଶ୍ଳୋକଟି କଥାଟି କହିଛନ୍ତି। ସନ୍ନ୍ୟାସୀ ମାନେ ତାଙ୍କର କାହା ଉପରେ ଡିପେଣ୍ଡ କରିବେ ନାହିଁ, ଏମିତିକି ସେ କହୁଛନ୍ତି ଚିରାଣି କିଂ ପଥି ନସନ୍ତି ଦିଶନ୍ତି ଭିକ୍ଷା, ଚାଲିଗଲା ମାନେ ପଥରେ ବା ରାସ୍ତାରେ ବହୁତ କପଡ଼ା ପଡୁଛି, ଚିରା କପଡ଼ା ବା ଚିଣ୍ଡା କପଡ଼ା ସବୁ ରହିଛି, ସେଇଥିରେ ଜଣେ ଜୀବନ ଧାରଣ କରିଦେବ। ସନ୍ନ୍ୟାସୀ ମାନଙ୍କ କଥା ବିଶେଷ ଭାବରେ କୁହାଯାଉଛି। ତେଣୁ 60,000 ଋଷି ସବୁ ଶ୍ରବଣ କରୁଛନ୍ତି, ତେଣୁ ସେମାନେ ଚିନ୍ତା କରିବେ କପଡ଼ାଟା ହେଇଗଲା ତାପରେ ଖାଦ୍ୟ ଇତ୍ୟାଦିର ଆବଶ୍ୟକତା ରହିଛି, ସେଟା କେମିତି ହବ ନା ନୈବା ଆଙ୍ଗ୍ରିପା ପରଭୂତ ଆଙ୍ଗ୍ରିପ ଆଙ୍ଗ୍ରିପ ବୃକ୍ଷକୁ ଆଙ୍ଗ୍ରିପ ବୋଲି କୁହାଯାଏ, ଆଙ୍ଗ୍ରିପ ହଉଛି ପାଦ, ପାଦରେ ସେ ପାନ କରନ୍ତି, ତେଣୁ ସେଟାକୁ ଆଙ୍ଗ୍ରିପା ବୋଲି କୁହାଯାଏ। ତେଣୁ ଆଙ୍ଗ୍ରିପା ହଉଛନ୍ତି ପରଭୂତ, ବୃକ୍ଷରେ ଯେତେ ସବୁ ଫଳ ଫୁଲ ସବୁ ରହୁଛି ଏଇଟା ସେ ନିଜେ ଉପଭୋଗ କରୁନାହିଁ ବା ନିଜେ ବ୍ୟବହାର କରୁନାହିଁ, ଏସବୁ ମନୁଷ୍ୟ ସମାଜ ପାଇଁ ଦିଆଯାଉଛି ପରଭୃତ, ସେଥିପାଇଁ କୁହାଯାଉଛି ନୈବା କୃପା ପରଭୃତ ସରିତୋପି ଅସୁସନ୍। ଯଦି ମୁନିମାନେ କହିବେ ଖାଦ୍ୟ ହେଇଗଲା ବାସସ୍ଥାନ କଣ ବସ୍ତ୍ର ହେଇଗଲା, ଜଳର ଆବଶ୍ୟକତା ରହିଛି ନା, ଜଳ କଣ ସରିତୋପି ଅସୁସନ୍, ସରିତ କହିଲେ ନଦୀ, ନଦୀ କଣ ଶୁଖିଗଲେ କି। ତେଣୁ ତାପରେ ସେମାନେ ଯଦି ଚିନ୍ତା କରିବେ ରହିବା ପାଇଁ ଘର ଖଣ୍ଡ ଦରକାର ନା, ରୁଦ୍ଧା ଗୁହା କି ମଜିତବତୀ, ରୁଦ୍ଧା ଗୁହା ଗୁମ୍ଫା ଇତ୍ୟାଦି କଣ ନାହିଁ। ବର୍ତ୍ତମାନ ମଧ୍ୟ ଆମେ ଦେଖିବା ହିମାଳୟରେ ଯଦି ଜଣେ ଯିବ ସେଠି ସବୁ ଗୁମ୍ଫାରେ ସବୁ ସାଧୁ ସନ୍ନ୍ୟାସୀ ମାନେ ରହିଛନ୍ତି, ସେମାନେ ଏତେ ଚିନ୍ତା ତାଙ୍କର ସିମ୍ପଲ୍ ଲିଭିଙ୍ଗ। ରୁଦ୍ଧା ଗୁହା କି ଅଜିତବତୀ, ଜଣେ ଯଦି ଚିନ୍ତା କରିବ ଗୁମ୍ଫାରେ ରହିବା, ଏଭଳି ଜଙ୍ଗଲରେ ରହିବା, ପାହାଡ଼ ଭିତରେ ରହିବା, ତାହେଲେ ବାଘ ଭାଲୁ ଇତ୍ୟାଦି ହିଂସ୍ର ଜନ୍ତୁ ରହିଛନ୍ତି, ସେମାନେ ଖାଇଦେବେ, ସେମାନେ ଆକ୍ରମଣ କରିବେ। ତେଣୁ ସୁଖଦେବ କହୁଛନ୍ତି କି ଅଜିତବତୀ ନୋପସନ୍ନା, ଅଜିତ ଭଗବାନ ସେ କଣ ତାଙ୍କର ନିଜଧନ ମାନଙ୍କୁ ପାଳନ କରୁନାହାନ୍ତି କି, ତେଣୁ କସ୍ମାତ୍ ଭଜନ୍ତି କବୟୋ ଧନ ଦୁର୍ବନ୍ଧ, ତେଣୁ କାହିଁକି ବିଦ୍ୱାନ ବ୍ୟକ୍ତିମାନେ ଏଇ ଧନ ଧନରେ ଯେଉଁମାନେ ମଦ ହେଇକି ରହିଛନ୍ତି, ଧନ ଦୁର୍ବନ୍ଧ ହେଇକି ରହିଛନ୍ତି, ଧନରେ ମତ ହେଇକି ରହିଛନ୍ତି, ତାଙ୍କୁ କାହିଁକି ଭଜନ କରୁଛନ୍ତି ସେମାନେ, ଏଇଭଳି ଭାବରେ କହିଛନ୍ତି। ତେଣୁ ଯାହା ହଉ ଏଠି ଯୋଉ କୁହାଯାଉଛି କଣ ତାଙ୍କର ଯେତିକି ବେଶୀ ସାମଗ୍ରୀ ନଥିଲା ସାଙ୍ଗେ ସାଙ୍ଗେ ସବୁ ରଖିଥିଲେ ଶଗଡ଼ ରଖିଦେଇକିରି ଚାଲିଲେ, ଏତିକି ଶ୍ଳୋକ ସବୁ କୁହାଯାଉଛି। ତେଣୁ ଆ ପର ଶ୍ଳୋକରେ କୁହାଯାଉଛି 31-32 କୁହାଯାଉଛି ଯେ ବୃଦ୍ଧାନ୍ ବାଳାନ୍ ସ୍ତ୍ରୀ ଓ ରାଜନ୍ ସର୍ବୋପକରାଣୀ ଚ, ତେଣୁ ସମସ୍ତେ ବିପ୍ଳବାସୀ ମାନେ ଯେତେ ଆବାଳ ବୃଦ୍ଧ ଜନିତା, ଗୋଟେ ଶବ୍ଦ ରହିଛି ଆବାଳ ବୃଦ୍ଧ ଜନିତା, ଛୋଟ ପିଲାଠାରୁ ଆରମ୍ଭ କରିକିରି ବୃଦ୍ଧ ପର୍ଯ୍ୟନ୍ତ ଏବଂ ସ୍ତ୍ରୀ ଲୋକମାନେ ସମସ୍ତେ ଆବାଳ ବୃଦ୍ଧ ବନିତା। ତେଣୁ ସେଠି କୁହାଯାଉଛି ବୃଦ୍ଧାନ୍ ବାଳାନ୍ ସ୍ତ୍ରୀ ଓ ରାଜନ୍, ସୁଖଦେବ ଗୋସ୍ୱାମୀ ଯେତେବେଳେ ଏଇ କଥାକୁ କହୁଛନ୍ତି ଭଗବାନଙ୍କ ଏଇ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ସିଏ ମଧ୍ୟ ବହୁତ ଅତ୍ୟନ୍ତ ଆନନ୍ଦରେ, ରାଜା ମଧ୍ୟ ସେଇଭଳି ଭାବରେ ଶ୍ରବଣ କରୁଛନ୍ତି ଆନନ୍ଦରେ, ତେଣୁ ତାଙ୍କୁ ସମ୍ବୋଧନ କରୁଛନ୍ତି ରାଜନ୍, ବୃଦ୍ଧମାନେ ବାଳକମାନେ ସ୍ତ୍ରୀମାନେ ସର୍ବୋପକରାଣୀ ନିଚ, ଆଉ ଯେତେ ତାଙ୍କ ଗୃହରେ ସବୁ ଉପକରଣ ଥିଲା, ଯୋଉ ଗୃହ ସାମଗ୍ରୀ ଥିଲା ସେସବୁକୁ କଣ କରୁଛନ୍ତି ଅନହସ୍ର ଆରୋପ୍ୟ, ଅନହସ୍ର କହିଲେ ଶଗଡ଼ରେ ରଖିକିରି ତାଙ୍କର ଶଗଡ଼ ଟ୍ରାନ୍ସପୋର୍ଟ, ବସ୍ ଫସ୍ ଏସବୁର ଆବଶ୍ୟକତା ନାହିଁ, ଟ୍ରେନ୍ ଫ୍ରେନ୍ ଉଡ଼ାଜାହାଜର ଆବଶ୍ୟକତା ନାହିଁ, ଅନହସ୍ର ଶଗଡ଼ ରଖିକିରି, କାରଣ ବର୍ତ୍ତମାନ କଣ ହଉଛି ନା ଆମେ ଜଣଙ୍କ ଉପରେ ଡିପେଣ୍ଡ କରୁଛେ, ଆମେ ଜଣେ ଅନ୍ୟମାନେ ସବୁ ଉପରେ ଯଦି ନିର୍ଭର ନ କରିବା ତ ଆମେ ଚଳିପାରିବା ନାହିଁ, କିନ୍ତୁ ବୈଦିକ ସଭ୍ୟତା ଆତ୍ମନିର୍ଭରଶୀଳତା ଶିକ୍ଷା ଦଉଥିଲା, ଆମର ଯାହା ଦରକାର ସେସବୁ ପୂରଣ ହେଇପାରିବ ଏଭଳି ଭାବେ ବ୍ୟବସ୍ଥା କରାଯାଉଥିଲା, ସେଠିକାର ଫ୍ୟାକ୍ଟ୍ରି ଇତ୍ୟାଦି ଆବଶ୍ୟକତା ନଥିଲା। ଆମର ପ୍ରଭୁପାଦ ମହାରାଜ କହନ୍ତି ଫ୍ୟାକ୍ଟ୍ରି ଇଜ୍ ଆନଦର ନେମ୍ ଅଫ୍ ହେଲ୍, ନର୍କର ଆଉ ଗୋଟେ ନାମ ହଉଛି ଫ୍ୟାକ୍ଟ୍ରି, ବର୍ତ୍ତମାନ ହଉଛି ଫ୍ୟାକ୍ଟ୍ରିର ସିଭିଲାଇଜେସନ୍, ଇଣ୍ଡଷ୍ଟ୍ରିଆଲାଇଜେସନ୍, ଇଣ୍ଡଷ୍ଟ୍ରି ସିଭିଲାଇଜେସନ୍। ତେଣୁ ସେ ଯୋଉ ସିମ୍ପଲ୍ ଲିଭିଂ କରୁଥିଲେ ସବୁ ଧରିକିରି ଅନଶ୍ୱ ଆରୋପ୍ୟ ଶଗଡ଼ରେ ରଖି ଚାଲିଲେ, ଅନଶ୍ୱ ଆରୋପ୍ୟ ଗୋପାଳା, ଗୋପମାନଙ୍କୁ ଗୋପମାନେ କହିଲେ ବା ଗାଈମାନଙ୍କୁ ସେ ସୁରକ୍ଷା ପ୍ରଦାନ କରୁଥିଲେ ଗୋପାଳ, ଭଗବାନ ମଧ୍ୟ ଗୋପାଳ କୁହାଯାଏ, गोविंदा हे गोपाल केशव माधव दीन दया। गोविंद गावी मानू से आनंद प्रदान करते, गोप मानू पा गोपाल मानू पालन गोविंद गावी मानू पालन करते, गोविंद गोपाल तक नाम सब भगवान एवं ब्रजवासी मान सब गोपाल गोपाल जत्ता आहत सरासन। तेणु से माने बहुत जत्ता कहले सावधान पूर्वक किभली जाऊथिले न आत सरासन ताकु धनु बाण इत्यादि धारण कर जाऊथिले निज निज रक्षा कर सुरक्षा प्रदान करुथिले। बस ये होची क्षत्रिय निज निज माने सुरक्षा प्रदान कर समान क्षत्रिय स्पिरिट तांकर रहिछि। ए भगवान यो कोन वर्णाश्रम धर्म सृष्टि करसंधि ए समस्त मनुष्य समाज कल्याण पई चारि वर्ण एवं चारि आश्रम रहिछि। चारि वर्ण होची के ना ब्राह्मण क्षत्रिय वैश्य शूद्र एटी आम देखा समस्त कथा कह जा चारि वर्ण एवं आश्रम चारि आश्रम रही ब्रह्मचारी गृहस्थ वानप्रस्थ सन्यास चारि आश्रम द्वारा विष्णु आराधना करा जाए। विष्णु पुराण श्लोक रही महाप्रभु जाते दक्षिणात्य को से समय से राय रामानंद कहले साध्य साधन विषय आम जीवन लक्ष्य कौन एवं ताकु प्राप्त हबार उपाय कौन वर्तमान युग वर्तमान युग पचार समग्र पृथ्वीवासी मान पचार ये प्रश्न टी कई कही पारे ना खूब हजार रे जने लोक कहवा मुस्किल कोटिके जने लोक ये कह आम कौन साध्य आम कौन जीवन लक्ष्य एवं केमी प्राप्त हवा। तेणु जो राय रामानंद से प्रश्न उत्तर दौले राय रामानंद होती अर्जुन एवं चैतन्य महाप्रभु होती कृष्ण भगवद गीतार कृष्ण अर्जुन को ज्ञान देले आज से कृष्ण आज अर्जुन को पचार ज्ञान पचार मत कह कौन जीवन लक्ष्य एवं केमी प्राप्त होगा। तेणु तार उत्तर जो दौरान राय रामानंद प्रथम ये विष्णु पुराण ये श्लोक टी कहले वर्णाश्रम चारवता पुरुषेण पर पुमा विष्णु आराधित पंथा नान्य तत्व कारण चारि वर्ण एवं चारि आश्रम रही भगवान विष्णु संतोष विधान रही आधार मनुष्य समाज कल्याण हम से आनंद रही शांति रही शांति समृद्धि सब से प्राप्त हे भगवान को कौन संतुष्ट करने अन्य कौन से उपाय ना विष्णु पुराण कह कि महाप्रभु कहले यो बाह्य बर्तमान यहाँ समय स्थान काल पात्र नहीं सब कथा बुझाक पड़ो तेरु महाप्रभु जो कहले भाव विभिन्न प्रकार शास्त्र उदाहरण देकर अंतिम जो कहले राय रामानंद भागवत दशम स्कंद 14 अध्याय से श्लोक अच्छा आम बर्तमान साध्य साधन के प्राप्त हवा दशम स्कंद 14 अध्याय ये श्लोक अच्छा ब्रह्मा स्तुति कही कौन से स्तुति ज्ञानी प्रयासम उदपास नमंद एव जीवन्ति सन्मुखरिता भवदीय वार्ता स्थाने स्थिता श्रुतिगता तनुवांग मनोभे जे प्राय सो जीतो जीतो पेशित क्या अजित को से जीती जीवे त्रिलोक जी अजित भगवान तांकु से जीती जीवे केवल भाव ना ज्ञान माध्यम नुह ज्ञान को त्याग करी केवल भगवान कथा तांकु साधुक मुखरु श्रवण करिबा काय मन वाक्य श्रवण कले भगवान जदि अजित से जीति से जन जीति भगवान आज ब्रजवासी माने भगवान जीति जाइंट भगवान अधीन हो जाती। तेणु ये कह अनश्व आरोप्य गोपाल दत्ता सरासना सब सर सब धरती धनु सर सब धरती निजी प्रतिरक्षा करें आत्मनिर्भरशीलता वैदिक सभ्यता ये शिक्षा दिए कि मॉडर्न सभ्यता कौन शिक्षा दाए अन्य निर्भर करवा तेणु आम बर्तमान अन्य निर्भर कर प्रभुपाद महाराज आम विभिन्न प्रकार आम सब विभिन्न सेन्टर सब रही जो आत्मनिर्भरशीलता शिक्षा दे बर्तमान कौन से सब पालन कर विभिन्न स्थान रही जो किसी दरकार नहीं एम गोटे स्थान रही सुषम जो ना कौन कि महाराज भक्तिर सामर्थ महाराज भक्तिर सामर्थ महाराज से गोटे स्थान गोटे नहीं गोटे एवल सेंटर करोटी इलेक्ट्रिक मत चलना व्यवहार करना सब रही कि कह दरकार नहीं सहर को जी दरकार नहीं सब जहाँ जहाँ आवश्यकता सब पूरण हो ଏଭଳି ସବୁ ରହିଛି। ବୈଦିକ ସଭ୍ୟତା ଏଇଟା ଶିକ୍ଷା ଦିଏ, କିନ୍ତୁ ଯୋଉ ମଡର୍ଣ୍ଣ ସଭ୍ୟତା ଯୋଉ ହେଇଛି, ଏ ଯୋଉ ଅଣବୈଦିକ ସଭ୍ୟତା, ଏ ଆସୁର ସଭ୍ୟତା, ଆସୁର ସଭ୍ୟତା ଏଇଟାକୁ ଅନ୍ୟ ଉପରେ ନିର୍ଭର କରିବା ଶିକ୍ଷା ଦିଏ। କିନ୍ତୁ ଆମେ ସେଇଟା ଭାବୁଛେ ଏଇଟା ମଡର୍ଣ୍ଣ ସିଭିଲାଇଜେସନ, ବହୁତ ଉନ୍ନତ ସଭ୍ୟତା। ଏଠି ଆମେ ଦେଖୁଛେ ଏ ସଭ୍ୟତା ଏଇଭଳି ଭାବରେ ଥିଲା, ସାଙ୍ଗେ ସାଙ୍ଗେ ସବୁ ଧରିକିରି ଚାଲିଲେ। ହଁ, ଅନସୁୟା ଆରୋପ ଗୋପାଳ ସବୁ ଗାଈମାନଙ୍କୁ ସେମାନେ ପାଳନ କରୁଛନ୍ତି, ଗୋପାଳ ଯେତା ଆତ୍ମ ସରାସନ, ତେଣୁ ଏଇଭଳି ଭାବରେ ସେମାନେ ଚାଲୁଛନ୍ତି, ଗୋକୁଳରୁ ଚାଲୁଛନ୍ତି ବୃନ୍ଦାବନକୁ ଯାଉଛନ୍ତି ଭଗବାନ। ସବୁ ବ୍ରଜବାସୀ ମାନେ ବା ଗୋପାଳବାସୀ ଗୋକୁଳବାସୀ ମାନେ ସବୁ ଯାଉଛନ୍ତି, ତେଣୁ ଗୋଧନ ଆଣି ପୁରସ୍କୃତ, ଏଇଟା ପରସ୍ପର ଏଇଟା କୁହାଯାଏ ଗୋଧନ। ଏଇଥିରୁ ଆମେ ଏସବୁ କଥା ଆସିଲା, ଗୋ ପ୍ରକୃତ ଧନ, ଗାଭୀ ପ୍ରକୃତ ଧନ, କିନ୍ତୁ ଆମେ ଜାଣିପାରୁନାହିଁ ଗାଭୀ ହଉଛନ୍ତି କିଭଳି ଧନ, ଆମେ ଚିନ୍ତା କରିପାରୁ। ଆମେ କହୁଛେ ଖାଲି ଧନ ରତ୍ନ ଟଙ୍କା ପଇସା ରୋଜଗାର କଲେ ବା ଯୋଉ ମୂଲ୍ୟବାନ ସବୁ ଅଳଙ୍କାର ଏଇସବୁ ରହିଛି, ରତ୍ନ ସବୁ ରହିଛି, ଏଇସବୁ ହଉଛି ଧନ ନା? ପ୍ରକୃତ ଧନ ହଉଛି ଗୋଧନ, ତେଣୁ ଗୋଧନ ଆଣି ପୁରସ୍କୃତ କହିଲେ ଆଗରେ ଗୋଧନ ମାନେ ଗାଭୀ ମାନେ ଚାଲୁଛନ୍ତି ଏବଂ ତା ପଛରେ ଏମାନେ ସବୁ ଚାଲୁଛନ୍ତି, ଗୋପବାଳକ ମାନେ ସବୁ ଯାଉଛନ୍ତି। ଶୃଙ୍ଗାଣି ଆ ପୂର୍ଯ୍ୟ ସର୍ବତ, ଶୃଙ୍ଗ ଗାଭୀ ମାନଙ୍କର ଯୋଉ ଶୃଙ୍ଗ ସିଂହ ରହିଛି, ସେ ସବୁ ଗାଭୀ ମାନେ ଯଦି ମୃତ୍ୟୁବରଣ କରୁଛନ୍ତି ତାକୁ ସମାଧି ସେମାନେ ଦଉଛନ୍ତି, ଯାହା ହଉ ସେଇ ସବୁ ଶୃଙ୍ଗକୁ ନେଇକିରି ସବୁ ବଜଉଥିଲେ। ଶୃଙ୍ଗାଣି ଆ ପୂର୍ଯ୍ୟ ଜୋର ଉଚ୍ଚ ସ୍ୱରରେ କୀର୍ତ୍ତନ ମାନେ ବଜଉଥିଲେ, ଶୃଙ୍ଗକୁ ବଜଉଥିଲେ, ସର୍ବତ ତାର ଧ୍ୱନି ଚାରିଆଡେ ପ୍ରକାଶ ପାଉଥିଲା। ସର୍ବତଃ ତୁରୀୟ ଗୋଷେଣ ମହତା ଏବଂ ତୁରୀ ବିଭିନ୍ନ ପ୍ରକାର ବାଦ୍ୟ ସବୁ ରହିଛି, ଏଇଟାକୁ ମଧ୍ୟ ଘୋଷ କରୁଥିଲେ ବା ନାଦ କରୁଥିଲେ। ତେଣୁ ଇଏ ମହତା ବହୁତ ମହାନ ଶବ୍ଦ ଏଇଟା ହଉଥିଲା। ଯଜୁ ସହ ପୁରୋହିତା ସେମାନେ ସବୁ ଯାଉଥିଲେ, ପୁରୋହିତ ମାନ ସାଧାରଣ ପୁରୋହିତ ମାନଙ୍କୁ ବ୍ରାହ୍ମଣ ମାନଙ୍କୁ ପୁରୋହିତ ମାନଙ୍କୁ ନେଇକି ଯାଉଥିଲେ। ପୁରୋହିତ କହିଲେ ପୁରର ଯେ ହିତ କରି ପୁରୋହିତ, ପୁରର କହିଲେ ଆଗେ ରହିକିରି ସେ ସମସ୍ତେ ତାଙ୍କର ହିତ କରିବେ, କେମିତି ହିତ କରିବେ ଲୋକମାନେ ଜାଣନ୍ତି ନାହିଁ, ଆମର କେମିତି ହିତ ହବ ଲୋକମାନେ ଜାଣନ୍ତି, ନହେଲେ ବିଦୁ ସ୍ୱାର୍ଥ କରିଛନ୍ତି ବିଷ୍ଣୁ। ପ୍ରହ୍ଲାଦ ମହାରାଜ କଥା କହିଲେ ତାଙ୍କର ପିତା ହିରଣ୍ୟକଶିପୁଙ୍କୁ, ଲୋକମାନେ ଜାଣନ୍ତି ନାହିଁ ଆମର କେମିତି ହିତ ହବ, ନହେଲେ ବିଦୁ ସ୍ୱାର୍ଥ କରିଛନ୍ତି ବିଷ୍ଣୁ, ଆମର କେମିତି ହିତ ହବ ନା ବିଷ୍ଣୁ, ବିଷ୍ଣୁଙ୍କର ଶରଣରେ ଗଲେ ଆମର ହିତ ହବ। ଦୁରାଶୟା ଯେ ବହିରଥ ମାନିନ, ତାଙ୍କର ସବୁ ଆଶା ବିଫଳ ହେଲେ ମଧ୍ୟ ତଥାପି ସେମାନେ ଆଶା ପ୍ରକାଶ କରୁଛନ୍ତି, ଆଉ ଗୋଟେ ଆଶା କରୁଛନ୍ତି, କାହିଁକି ନା ବହିରର୍ଥ ମାନିନ, ସେମାନେ ଭୌତିକ ଜଗତରେ ତାଙ୍କର ଆଶା ଖୋଜି ବୁଲୁଛନ୍ତି, ଅର୍ଥ ଖୋଜି ବୁଲୁଛନ୍ତି। ତେଣୁ ଅନ୍ଧା ଯଥା ଉପନୀୟମାନ ତେବି ସ୍ୱତନ୍ତ୍ର ମୃଦାମ ବଦ୍ଧା, ବର୍ତ୍ତମାନ ଯୁଗରେ ଯେଉଁମାନେ ନେତା ସବୁ ରହିଛନ୍ତି ସେମାନେ ସବୁ ହେଉଛନ୍ତି ଅନ୍ଧ, ଆଉ ଅନ୍ୟମାନେ ତ ସବୁ ଅନ୍ଧ ରହିଛନ୍ତି, ଅନ୍ଧ ଅନ୍ୟ ଜଣେ ଅନ୍ଧକୁ କଣ ବାଟ ବତେଇବ ନା, କେମିତି ଅନ୍ଧ ଯଦି ହିରଣ୍ୟକଶିପୁ ଚିନ୍ତା କରିବେ କେମିତି ଅନ୍ଧ, ସେମାନେ ତାଙ୍କର ଚକ୍ଷୁ ଅଛି ନା ନା। ଇଶୁତନ୍ତ୍ରିୟାମ ରୁଦାମ ନିବଦ୍ଧା, ଇଶୁତନ୍ତ୍ରିୟାମ କହିଲେ ଭଗବାନଙ୍କ ଯୋଉ ତନ୍ତୀ ରହିଛି ବା ରସି ରହିଛି ବା ଦୌଡ଼ି ରହିଛି, ସତ୍ଵ ରଜତମ ତିନୋଟି ଗୁଣ, ଏ ଗୁଣ ମଧ୍ୟର ଗୁଣ ଶବ୍ଦର ଅର୍ଥ ହେଉଛି ମଧ୍ୟ ରଜୁ ଦୌଡ଼ି, ତେଣୁ ଏ ଗୁଣରେ ସମସ୍ତେ ମଧ୍ୟ ଭଗବାନ ସମୁଦ୍ର ବାନ୍ଧିଛନ୍ତି। ଇଶୁତନ୍ତ୍ରିୟାମ ରୁଦାମ ନିବଦ୍ଧା, ତେଣୁ ଅର୍ଜୁନ ପଚାରେ ପ୍ରଶ୍ନ, କେମିତି ଜଣେ ଏଇ ବନ୍ଧନରୁ ମୁକ୍ତ ହେଇପାରିବ, କୋଉ ଅଧ୍ୟାୟ ପଚାରିଲେ, ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ପଚାରିଲେ, କେହି ଲିଙ୍ଗି ତ୍ରିକୋଣା ନେତ ଅତୀତ ଭବତ ପ୍ରଭୁ, ଅତୀତ ଏଠାରୁ କେମିତି ଅତୀତକୁ ଯାଇପାରିବେ, କିମା ଆଚାର କଣ କଲେ ଏଇଟା ହବ, ତେଣୁ ଭଗବାନ ତାର ଉତ୍ତର ଦେଇଛନ୍ତି। ଭଗବାନ 14 ଅଧ୍ୟାୟରେ ତାର ଉତ୍ତର ଦେଇକି କହୁଛନ୍ତି, ମାଂଚ ଯୋ ଅଭ୍ୟବିଚାରେଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ଦେଇଥାନ୍ତି ପ୍ରମୁଖ ଭୂୟା କଳ୍ପତେ, ଭଗବାନ ଯୋଉମାନେ ଆଉ କାହାର ଶରଣ ନ ଯାଇ ଭଗବାନଙ୍କ ଶରଣରେ ଯିବେ ସେମାନେ ଏ ଗୁଣରୁ ମୁକ୍ତ ହେଇପାରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଆମ କଥା କେଉଁଠି ବିଶ୍ରାମ ଦେବା, ଜୟ ଶ୍ରୀମଦ ଭାଗବତମ ଗେ, ଜୟ ଶ୍ରୀଗୋପାଳ ମହାରାଜ ଗେ, ଜୟ ଶ୍ରୀ ଗୁରୁଦେବ କି, ସମ୍ୟକ୍ ଗୌର ଭକ୍ତ କି, ନିଧାୟ ଗୌରମାନନ୍ଦେ।